ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଦେଶ ଆର୍ ଦେଶ ବାହାରେ ଥିବାର କଲାଧନ ଠାପ କରବାରକେ ଗୁଡ଼ାଇ ଯାଇଥିବାର ଏସ୍ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି କଟକ ନ ହେବା। ସୁପ୍ରିମକୋର୍ଟର ଆଘର ବିଚାରପତି ଆର୍ ଏସ୍ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ଅର୍ଜିତ ପସାୟତଙ୍କର ଆବାସିକ କାର୍ଯ୍ୟାଳୟନ ସକାଳ 10 ବଜେ ବୈଠକ ମୂଲ ହେବା। ବୈଠକଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନ ଯୋଗ ଦେବେ। ଇତାର ସହିତ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଆର୍ ଅଲଗା ବିଭାଗର ଅଧିକାରୀମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ରାଜ୍ୟ ସୁଭଦ୍ରା ଯୋଜନା ଲାଗି ଯୋଗ୍ୟ ହେଉଥିବା ପରିବାରର ସବୁ ମହିଳାଙ୍କୁ 700 ଟଙ୍କା ମିଳିବା ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଗଲାକାଲି ବିଧାନସଭାନ ସେ ଇ ବାବଦେ ଘୋଷଣା କରିକରି କହିଛନ୍ ଯେ ଯୋଗ୍ୟ ପରିବାରର ବିଧବା ମହିଳା କି ଛାତ୍ରବୃତ୍ତି ପାଉଥିବା କଲେଜ ଝିଅ ବିଲ୍ ଇ ଯୋଜନାଥି ସାମିଲ ହୋଇପାରବେ। ରାଜ୍ୟରେ 1,08,00,000 ମହିଳାଙ୍କୁ ସୁଭଦ୍ରା ଯୋଜନାଥି ସାମିଲ କରାଯିବା ବୋଲି ସେ କହିଛନ୍। ଅନ୍ତର୍ଜାତୀୟ ଅନ୍ୟ ମାଣ୍ଡିଆ ସମ୍ମିଳନୀ ଏବେ 10 ନଭେମ୍ବର ଦିନ ହେବା। ଇତାର ଆୟୋଜନକେ ନେଇକରି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର କୃଷି ଭବନର ଗଲାକାଲି ଗୋଟେ ବୈଠକ ହୋଇଯାଇଛି। ହଜିଯାଉଥିବା ପାରମ୍ପରିକ ଖାଇବାର ଦରବ ଆଉ ଗୁରୁତ୍ୱ ହରୁଥିବା ଫସଲମାନଙ୍କୁ ପ୍ରୋତ୍ସାହନ ଦେବାରଟା ଏହି ଆନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍। ନୂଆ ଜଳଧାରା କ୍ଷେତ ପୋଖରୀ ବନାବାର ବାବଦେ ଭୁବନେଶ୍ୱର କୃଷି ଭବନର ଗୋଟିଏ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ଏହି ବୈଠକଟି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ଏତକେ ପାଣି ଅଭାବ ଥିବାର ଇଲାକାନ ଜଳସେଚନ ବ୍ୟବସ୍ଥିତ କରବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ସେନ୍ତା ପାଣି ଅଭାବ ନ ହେଉଥିବା ଫସଲ ନୋକସାନକେ ରୋକବାର ଲାଗି କ୍ଷେତ ପୋଖରୀ କରାଯିବା। ପହିଲା କ୍ଷେପେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ମାଲକାନଗିରି ଆର୍ କୋରାପୁଟନ ଏହି ପ୍ରକଳ୍ପ କାମ କରବା ବୋଲି ବୈଠକନୁ ସୂଚନା ମିଳିଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ଆଇଆର୍ଡିଏଫ୍ ପାଣ୍ଠିର ଉଚ୍ଚା ଦର୍ଜାର କମିଟିର ପହିଲା ବୈଠକ ଗଲାକାଲି ଲୋକସଭା ଭବନରେ ହୋଇଯାଇଛି। ବୈଠକଟି ଉନ୍ନୟନ କମିଶନର ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ। ଏହି ପାଣ୍ଠି ଅଧୀନତି 2023-24 ବର୍ଷରେ ଭିନ୍ ଭିନ୍ ବିଭାଗର କାମ ହେଉଥିବା ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା। ଜାତୀୟ ଶିକ୍ଷକ ପୁରସ୍କାର ଲାଗି ଚଳିତ ବଛର ରାଜ୍ୟର 2 ଜଣ ଶିକ୍ଷକ ମନୋନୀତ ହୋଇଛନ୍। କଳାହାଣ୍ଡି ଜିଲ୍ଲା ନର୍ଲାର ଜୟଦୁର୍ଗା ହାଇସ୍କୁଲର ଶିକ୍ଷକ ସନ୍ତୋଷ କୁମାର କର ଆର୍ ରାୟଗଡ଼ା ଜିଲ୍ଲା ବିଲେଶ୍ୱର ସରକାରୀ ହାଇସ୍କୁଲର ଶିକ୍ଷକ ଦ୍ୱିତୀୟ ଚନ୍ଦ୍ର ସାହୁ ଏହି ପୁରସ୍କାର ପାଇବେ। ଏବେ ସେପ୍ଟେମ୍ବର 5 ଗୁରୁଦିବସ ଦିନ ନୂଆଦିଲ୍ଲୀରେ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି 2 ଶିକ୍ଷକଙ୍କୁ ପୁରସ୍କୃତ କରିବେ। ଯୁକ୍ତ 3-2 ଖେପ ନାଁ ଲେଖାର ସମୟକେ ଏବେ ସେପ୍ଟେମ୍ବର 2 ତକ ବଢ଼ାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ମିଳିଛି। ଜଣାଯାଇପାରେ ଯେ ଯୁକ୍ତ 3-2 ଖେପ ଲାଗି ନାଁ ଲେଖା ଗଲା 12 ନୁମୁଲ ହୋଇଥିବାର ବେଳେ ଗଲାକାଲି ଶେଷ ଦିନ ଥିଲା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକେ ଆଜି 10 ବର୍ଷ ପୁରିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ଅଗଷ୍ଟ 28 ଦିନ ଏହି ଯୋଜନାକେ ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତ ମିଶନ ଭାବେ ଶୁଭାରମ୍ଭ କରିଥିଲେ। ବ୍ୟାଙ୍କ ସେବା ସାଙ୍ଗେ ନାଇଁ ଯୋଡ଼ି ହୋଇଥିବା ଲୋକଙ୍କୁ ବ୍ୟାଙ୍କ ସାଙ୍ଗେ ଯୋଡ଼ବାର ଲାଗି ଏହି ଯୋଜନା ସାହାଯ୍ୟ ହୋଇଛେ। ଏହି କାର୍ଯ୍ୟକ୍ରମ 53 କୋଟିରୁ ଅଧିକ ଭାରତୀୟଙ୍କର ଜୀବନଟି ସକାରାତ୍ମକ ପରିବର୍ତ୍ତନ ଆଣିଛେ। ମୋଟ 53 କୋଟି ଏକାଉଣ୍ଟ ଭିତରୁ 29,56,00,000 ଏକାଉଣ୍ଟ ମହିଳାମାନଙ୍କ ନାଁ ରହିଛି ବୋଲି ସୂଚନା ମିଳିଛେ। ଚଳିତ ବର୍ଷର ଅଗଷ୍ଟ ମାସ ତକ ଜନଧନ ଏକାଉଣ୍ଟଟି 2,31,000 କୋଟି ଜମା ରହିଛି। ରାଜ୍ୟ ଏଛେନ୍ 6 ଇଏସ୍ଆଇ ହସ୍ପିଟାଲ ଥିବାର ବେଳେ ଆଉ 6 ହସ୍ପିଟାଲ ବନାବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍। ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ଏବେଦିନେ ଝାରସୁଗୁଡ଼ା, ଯାଜପୁର, ବାଲେଶ୍ୱର, ବରହମପୁର, ପାରାଦ୍ୱୀପ ଆର୍ ଭୁବନେଶ୍ୱରର 6 ଇଏସ୍ଆଇ ହସ୍ପିଟାଲ ତିଆରି ହେବା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାଟି କେନ୍ଦ୍ର ସରକାର ନିଜର ଅଂଶ ବାବଦେ ଓଡ଼ିଶାକେ 23,699 କୋଟି ଟଙ୍କା ଦେଇଛନ୍। 2001 2024-25 ଏହି 24 ବର୍ଷ ଭିତରେ ରାଜ୍ୟକେ ଏହି ଟଙ୍କା ମିଳିଛେ ବୋଲି ସୂଚନା ମିଳିଛି। ମାଲ ପରିବହନ କ୍ଷେତ୍ରଟି ପୂର୍ବତଟ ରେଲପଥକେ ସଫଳତା ମିଳିଛେ। 2024-25 ଏପତକ 148 ଦିନ ଭିତରେ ପୂର୍ବତଟ ରେଲପଥ 100.57 ନିୟୁତ ଟନ୍ ମାଲ ପରିବହନ କରିଛେ। ଏହି ମାଲ ପରିବହନ କରିବା ଲାଗି ଗଲା ଆର୍ଥିକ ବର୍ଷରେ 152 ଦିନ ସମୟ ଲାଗିଥିଲା। ଏହି ତୁଳନାଟି ଚଳିତ ବର୍ଷର ମାଲ ପରିବହନ 3.37% ବଢ଼ିଛେ ବୋଲି ପୂର୍ବତର ରେଳପଥ ତରଫ ସୂଚନା ମିଳିଛେ। ପୂର୍ବ କେନ୍ଦ୍ରୀୟ ଉତ୍ତର ବଙ୍ଗୋପସାଗର ଆର୍ ତାର ଆଖପାଖର ଇଲାକାନୁ ଏବେ କାଲି ଗୋଟିଏ ଲଘୁଚାପ ସୃଷ୍ଟି ହେବା। ଏତାର ପ୍ରଭାବଟି ଏବେ 4 ଦିନ ତକ ରାଜ୍ୟ ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛେ। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଆର୍ ବରଗଡ଼ ସହିତ ରାଜ୍ୟର 17 ଜିଲ୍ଲାକେ ଜବର ବର୍ଷା ହେବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛେ। এছনি আঞ্চলিক খবর ইন শেষ হল আর আঞ্চলিক খবর শুনি পারবে রাতে সাত বাজিকে দুই মিনিট থি জোহার।